ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଗର୍ଭାଶୟ କର୍କଟ ରୋଗକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଦେଶବ୍ୟାପୀ ହ୍ୟୁମ୍ୟାନ୍ ପାପିଲୋମା ଭାଇରସ୍ ଏଚ୍ପିଭି ଟିକାକରଣ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ. ଆତ୍ମନିର୍ଭରତା ହେଉଛି ନବସୃଜନ, ଉତ୍ପାଦନ, ଗବେଷଣା ଏବଂ ଆହ୍ୱାନ ସମାଧାନ ଦିଗରେ ଏକ ଦକ୍ଷ ପଦକ୍ଷେପ, କହିଲେ ଉପରାଷ୍ଟ୍ରପତି. ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପଶ୍ଚିମବଙ୍ଗରେ ପ୍ରକାଶ ପାଇଲା ଅସମାପ୍ତ ଚୂଡ଼ାନ୍ତ ଭୋଟର ତାଲିକା. ଇସ୍ରାଏଲ ଓ ଆମେରିକା ପକ୍ଷରୁ ଇରାନ ଉପରେ ହୋଇଛି ଆକ୍ରମଣ. ଇସ୍ରାଏଲରେ ପ୍ରବାସୀ ଭାରତୀୟଙ୍କୁ ସତର୍କ ରହିବାକୁ ପରାମର୍ଶ. ଏବଂ ପୁରୁଷ ଟି ଟ୍ୱେଣ୍ଟି ବିଶ୍ୱକପ୍ କ୍ରିକେଟ୍ରେ ଆଜି ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ମ୍ୟାଚ୍. ଦେଶବ୍ୟାପୀ ହ୍ୟୁମ୍ୟାନ୍ ପାପିଲୋମା ଭାଇରସ୍ ଏଚ୍ପିଭି ଟିକାକରଣ ଅଭିଯାନର ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଛନ୍ତି. 14 ବର୍ଷ ବୟସର କନ୍ୟାଙ୍କୁ ଏହି ଟିକାକରଣ ମାଧ୍ୟମରେ ଭବିଷ୍ୟତର ଗର୍ଭାଶୟ କର୍କଟ ରୋଗକୁ ପ୍ରତିହତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ. ରାଜସ୍ଥାନର ଆଜମେରଠାରେ ଏହି ଅଭିଯାନର ଶୁଭାରମ୍ଭ କରି ଶ୍ରୀ ମୋଦି କହିଛନ୍ତି, ଦେଶର ମହିଳା ସଶକ୍ତିକରଣ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ. ମହିଳାଙ୍କ ଦୀର୍ଘକାଳୀନ ସ୍ୱାସ୍ଥ୍ୟ ସୁରକ୍ଷାକୁ ଏହା ଗୁରୁତ୍ୱପୂର୍ଣ୍ଣ ସହଯୋଗ ପ୍ରଦାନ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି. ସେ କହିଛନ୍ତି, ଦେଶବ୍ୟାପୀ ମହିଳା ସଶକ୍ତିକରଣ ଦିଗରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି।
मुझे देश भर की बेटियों के लिए एक अहम अभियान शुरू करने का अवसर मिला है। यहाँ अजमेर से एचपीवी वैक्सीनेशन अभियान शुरू हुआ है। ये अभियान देश की नारी शक्ति को सशक्त करने की दिशा में अहम कदम है।
ଏହି ଗସ୍ତ ଅବସରରେ ଶ୍ରୀ ମୋଦି 16,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଶିଳାନ୍ୟାସ କରିଛନ୍ତି। ରାଜସ୍ଥାନର ଐତିହ୍ୟ ବିକାଶକୁ ବିଜେପିର ଡବଲ ଇଞ୍ଜିନ୍ ସରକାର ତ୍ୱରାନ୍ୱିତ କରିଛି ବୋଲି ସେ କହିଛନ୍ତି। ଅଭିଯାନର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ 5 ଜଣ ବାଳିକାଙ୍କୁ ଟିକାକରଣ କରାଯାଇଛି। ଟିକାକରଣ ପରେ ଶ୍ରୀ ମୋଦି ସେହି ପିଲାମାନଙ୍କ ସହ ମତ ବିନିମୟ କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି, ଆତ୍ମନିର୍ଭରତା ହେଉଛି ନବସୃଜନ, ଉତ୍ପାଦନ, ଗବେଷଣା ଏବଂ ଆହ୍ୱାନର ସମାଧାନ ଦିଗରେ ଏକ ଦକ୍ଷ ପଦକ୍ଷେପ। ଦିଲ୍ଲୀ ବିଶ୍ୱବିଦ୍ୟାଳୟର 102ତମ ସମାବର୍ତ୍ତନ ଉତ୍ସବକୁ ଆଜି ସମ୍ବୋଧନ କରି ଉପରାଷ୍ଟ୍ରପତି ଗବେଷଣା, ଉଦ୍ୟୋଗ ଏବଂ ସ୍ୱଦେଶୀ ଜ୍ଞାନ ପ୍ରଣାଳୀର ବାହକ ହେବାକୁ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ସମାବେଶୀ ଅଭିବୃଦ୍ଧି, ପ୍ରଯୁକ୍ତିବିଦ୍ୟା ଉପଯୋଗ, ସାମାଜିକ ସମନ୍ୱୟ, ପରିବେଶଗତ ସ୍ଥିରତା, ସ୍ୱଚ୍ଛ ଏବଂ ଦାୟିତ୍ୱ ସମ୍ପନ୍ନ କ୍ଷେତ୍ର ସୃଷ୍ଟି କରିବା ହେଉଛି ବିକଶିତ ଭାରତ ଦୃଷ୍ଟିକୋଣର ମୁଖ୍ୟ ଉଦ୍ଦେଶ୍ୟ। ସେ କହିଛନ୍ତି, ଆତ୍ମନିର୍ଭର ଏବଂ ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଯୁବବର୍ଗଙ୍କ ସାଧୁତା, ଦକ୍ଷତା, ସମ୍ବେଦନଶୀଳତା ଏବଂ ନବସୃଜନ ମନୋଭାବ ଉପରେ ନିର୍ଭର କରିବ। ବିଶ୍ୱବିଦ୍ୟାଳୟର ସ୍ନାତକଙ୍କୁ ପ୍ରଶଂସା କରି ଶ୍ରୀ ରାଧାକ୍ରିଷ୍ଣନ ସେମାନଙ୍କ ମଧ୍ୟରେ 50%ରୁ ଅଧିକ ମହିଳା ସ୍ନାତକ ଏବଂ 70%ରୁ ଅଧିକ ମହିଳା ସ୍ୱର୍ଣ୍ଣପଦକ ବିଜେତା ହୋଇଥିବା ନେଇ ଆନନ୍ଦ ପ୍ରକାଶ କରିଛନ୍ତି। ଦେଶରେ ନାରୀ ଶିକ୍ଷାର ଅଭିବୃଦ୍ଧିର ଏହା ପ୍ରତିଫଳନ ବୋଲି ସେ କହିଛନ୍ତି। ଗବେଷଣା ମନୋଭାବକୁ ଅଧିକ ତ୍ୱରାନ୍ୱିତ କରିବାକୁ ଶ୍ରୀ ରାଧାକ୍ରିଷ୍ଣନ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପଶ୍ଚିମବଙ୍ଗରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଅସମାପ୍ତ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ଆରମ୍ଭ ହୋଇଛି। ଅନ୍ଲାଇନ୍ ମାଧ୍ୟମରେ ଏହି ତାଲିକା ପ୍ରକାଶ ପୂର୍ବରୁ ବୁଥ୍ସ୍ତରୀୟ ଅଧିକାରୀଙ୍କ ମାଧ୍ୟମରେ ଅଫ୍ଲାଇନ୍ରେ ଜନସାଧାରଣଙ୍କ ପାଇଁ ଏହାକୁ ପ୍ରକାଶିତ କରାଯାଇଛି। ବିଭିନ୍ନ ଜିଲ୍ଲାରେ ଭୋଟର ତାଲିକା ପ୍ରକାଶିତ ହୋଇଛି। ତେବେ ଖୁବ୍ ଶୀଘ୍ର ୱେବ୍ସାଇଟ୍ରେ ଏହାର ଉପଲବ୍ଧତା ପାଇଁ ନିର୍ବାଚନ କମିଶନ ପଦକ୍ଷେପ ଗ୍ରହଣ କରୁଛନ୍ତି। ବାଙ୍କୁରା ଏବଂ କୁଚ୍ବିହାର ସମେତ ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରେ ସଂଶୋଧିତ ତାଲିକା ଅଫ୍ଲାଇନ୍ କପି ରଖାଯାଇଛି। ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶରେ ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ନିୟୋଜିତ ନ୍ୟାୟିକ ଅଧିକାରୀଙ୍କ ଦ୍ୱାରା ଯାଞ୍ଚ କରାଯାଇଥିବା ଏହି ତାଲିକାରେ 7,08,00,000 ଲୋକଙ୍କର ନାମ ରହିଛି। କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନେ ଭାରତକୁ 4-ଦିନିଆ ସରକାରୀ ଗସ୍ତରେ ଆସି ଗତକାଲି ମୁମ୍ବାଇଠାରେ ପହଞ୍ଚିଛନ୍ତି। ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଶ୍ରୀ କାର୍ନେଙ୍କର ଏହି ଗସ୍ତର ମୂଳ ଲକ୍ଷ୍ୟ। ମୁମ୍ବାଇଠାରେ ଆଜି ଉଦ୍ୟୋଗ ଜଗତ ସମ୍ମିଳନୀକୁ ଶ୍ରୀ କାର୍ନେ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଏଥିସହିତ ମୁମ୍ବାଇରେ ମଧ୍ୟ ଆଜି ଅନ୍ୟ କେତେକ କାର୍ଯ୍ୟକ୍ରମରେ ସେ ଯୋଗଦେବେ। ଆସନ୍ତାକାଲି ସେ ନୂଆଦିଲ୍ଲୀରେ ପହଞ୍ଚବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କୁ ଶ୍ରୀ କାର୍ନେ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଇସ୍ରାଏଲ୍ ଓ ଆମେରିକା ପକ୍ଷରୁ ଆଜି ଇରାନ୍ ଉପରେ ଆକ୍ରମଣ କରାଯାଇଛି। ରାଜଧାନୀ ତେହେରାନ୍ ସମେତ ଇରାନ୍ର ବିଭିନ୍ନ ଅଞ୍ଚଳରେ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ଆକ୍ରମଣ ସଂକ୍ରାନ୍ତ 8 ମିନିଟ୍ର ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି। ୱାଶିଂଟନ୍ ଆମେରିକାରେ ସାମରିକ ଅଭିଯାନ ଆରମ୍ଭ କରିଥିବା ଏଥିରେ ସୂଚନା ଦିଆଯାଇଛି। ଇରାନ୍ ଶାସକଙ୍କ ପକ୍ଷରୁ ଆମେରିକୀୟ ଲୋକଙ୍କ ପ୍ରତି ଥିବା ବିପଦକୁ ପ୍ରତିହତ କରିବା ଏହି ଆକ୍ରମଣର ଅନ୍ୟତମ ଉଦ୍ଦେଶ୍ୟ ବୋଲି ଶ୍ରୀ ଟ୍ରମ୍ପ୍ କହିଛନ୍ତି। ଇସ୍ରାଏଲ୍ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ୍ କାଟ୍ଜ କହିଛନ୍ତି, ଇରାନ୍ ବିରୁଦ୍ଧରେ ଇସ୍ରାଏଲ୍ ପକ୍ଷରୁ ଆଗୁଆ ଆକ୍ରମଣ କରାଯାଇଛି। ଏଥିପାଇଁ ଦେଶବ୍ୟାପୀ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ପରମାଣୁ ପ୍ରସଙ୍ଗକୁ ନେଇ ଆମେରିକା ଏବଂ ଇରାନ୍ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ପଶ୍ଚିମ ଏସିଆରେ ବ୍ୟାପକ ସାମରିକ ମୁକାବିଲା ପରିସ୍ଥିତି ଦୃଷ୍ଟିରୁ ଏହି ଆକ୍ରମଣ କରାଯାଇଥିବା ଜଣାପଡ଼ିଛି। ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଆୟାତୁଲ୍ଲା ଅଲ୍ଲୀ ଖାମେନିଙ୍କ କାର୍ଯ୍ୟାଳୟ ନିକଟରେ ଆକ୍ରମଣ ହୋଇଛି। ଏହାପରେ ଇରାନ୍ ତା'ର ଆକାଶ ମାର୍ଗ ବନ୍ଦ କରିଦେଇଛି। ସେଠାରେ ମୋବାଇଲ୍ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି। ତେବେ କ୍ଷୟକ୍ଷତି ସଂକ୍ରାନ୍ତ ତଥ୍ୟ ଏପର୍ଯ୍ୟନ୍ତ ସ୍ୱଷ୍ଟ ହୋଇନାହିଁ। ଇରାନ୍ ଉପରେ ଆକ୍ରମଣ ପରିପ୍ରେକ୍ଷୀରେ ଇରାକ୍ ମଧ୍ୟ ତା'ର ଆକାଶମାର୍ଗ ବନ୍ଦ କରିଦେଇଛି। ଇସ୍ରାଏଲ୍ ସେନା କହିଛି, ଇରାନ୍ ପକ୍ଷରୁ ପଦକ୍ଷେପକୁ ଦୃଷ୍ଟିରେ ରଖି ଇସ୍ରାଏଲ୍ ପଡ଼ୋଶୀ ମିତ୍ରରାଷ୍ଟ୍ରଗୁଡ଼ିକୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ଇରାନ୍ ଉପରେ ଇସ୍ରାଏଲ୍ର ଆକ୍ରମଣ ପରିପ୍ରେକ୍ଷୀରେ ଭାରତ ଇସ୍ରାଏଲ୍ରେ ଥିବା ପ୍ରବାସୀ ଭାରତୀୟଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି। ଇସ୍ରାଏଲ୍ରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏଥିପାଇଁ ଏକ ପରାମର୍ଶବଳୀ ଜାରି କରାଯିବା ସହିତ ଏହାର କଡ଼ାକଡ଼ି ପାଳନ ପାଇଁ କୁହାଯାଇଛି। ସମସ୍ତ ଭାରତୀୟ ନାଗରିକଙ୍କୁ ନିର୍ଦ୍ଦିଷ୍ଟ ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ ହେବା ଏବଂ କାର୍ଯ୍ୟକ୍ଷେତ୍ର ନିକଟସ୍ଥ ସୁରକ୍ଷିତ ସ୍ଥାନଗୁଡ଼ିକ ସମ୍ପର୍କରେ ସୂଚନା ସଂଗ୍ରହ କରିବାକୁ ପରାମର୍ଶ ଦିଆଯାଇଛି। ସହଯୋଗ ପାଇଁ ଦୂତାବାସ ପକ୍ଷରୁ ହେଲ୍ପଲାଇନ୍ ନମ୍ଘର ଏବଂ ଇମେଲ୍ ଜାରି କରାଯାଇଛି। ଓଡ଼ିଶାର ଚାନ୍ଦିପୁର ସମନ୍ୱିତ ପରୀକ୍ଷଣ ଘାଟିରୁ ସ୍ୱଳ୍ପ ଦୂରଗାମୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାର ଉଡ଼ାଣ ପରୀକ୍ଷଣ ସଫଳତାର ସହ ସମ୍ପନ୍ନ ହୋଇଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ଡିଆର୍ଡିଓ ପକ୍ଷରୁ 3 କ୍ରମାଗତ ଭାବେ ଦୂରଗାମୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାର ଉଡ଼ାଣ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଏହି ପରୀକ୍ଷଣରେ ବିଭିନ୍ନ ସ୍ତରର ଗତି, ବ୍ୟାପକତା ଏବଂ ଆକାଶପଥର ଉଚ୍ଚରେ ରହିଥିବା ଆହ୍ୱାନକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଏଭଳି ପରୀକ୍ଷଣ କରାଯାଇଛି। ପରୀକ୍ଷଣ ବେଳେ ଏହି ପ୍ରଣାଳୀ ସଫଳତାର ସହ ନିର୍ଦ୍ଦିଷ୍ଟ ଲକ୍ଷ୍ୟକୁ ପ୍ରତିହତ କରିପାରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ସଫଳ ପରୀକ୍ଷଣ ପାଇଁ ଡିଆର୍ଡିଓ, ସଶସ୍ତ୍ର ବାହିନୀ ଏବଂ ଅନ୍ୟ ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସମଗ୍ର ଦେଶରେ ଆଜି ଜାତୀୟ ବିଜ୍ଞାନ ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ଫେବୃୟାରୀ 28 ତାରିଖରେ ପ୍ରଖ୍ୟାତ ପଦାର୍ଥ ବିଜ୍ଞାନୀ ସାର୍ ସିଭି ରମଣଙ୍କ ଦ୍ୱାରା ରମଣ ପ୍ରଭାବ ଆବିଷ୍କାରକୁ ସ୍କରଣ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଇଥାଏ। ଏହି ଯୁଗାନ୍ତକାରୀ ଆବିଷ୍କାର ପାଇଁ ସିଭି ରମଣଙ୍କୁ 1930 ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ଜାତୀୟ ବିଜ୍ଞାନ ଦିବସ ଅବସରରେ ଦେଶରେ ବିଭିନ୍ନ ବସ୍ତୁ ଉପରେ ଆଧାରିତ ବିଜ୍ଞାନ ଯୋଗାଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି ଅବସରରେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ, ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ବିଭାଗ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଜାତୀୟ ଉତ୍ସବର ଆୟୋଜନ କରୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି, ବିଜ୍ଞାନରେ ମହିଳା, ବିକଶିତ ଭାରତ ସ୍ୱପ୍ନକୁ ଗତିଶୀଳ କରିବା। ଏହି ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବପିଢ଼ିଙ୍କୁ ସଶକ୍ତ କରିବା ସହିତ ଗବେଷଣା, ଜାତୀୟ ବିକାଶ ଏବଂ ବିଶ୍ୱକଲ୍ୟାଣ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାକୁ ଉପଯୋଗ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଶ୍ରୀ ମୋଦି ତାଙ୍କ ବାର୍ତ୍ତାରେ କହିଛନ୍ତି, ଜନସାଧାରଣ ଗବେଷଣା, ନବସୃଜନ ଏବଂ ବୈଜ୍ଞାନିକ କୌତୁହଳର ଭାବନାକୁ ଉଜ୍ଜୀବିତ କରୁଥିବାରୁ ଏହା ଆମ ପାଇଁ ସମୃଦ୍ଧିର ମାର୍ଗ ଉନ୍କକ୍ତ କରିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହି ଦିବସ ଅବସରରେ ଦେଶବ୍ୟାପୀ ବୈଜ୍ଞାନିକ ଏବଂ ଗବେଷକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦେଶର ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର ଅଜୟ କୁମାର ସୁଦ୍ କହିଛନ୍ତି, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ର 2047 ବିକଶିତ ଭାରତ ମିଶନରେ ଏକ ମାଇଲଖୁଣ୍ଟ ଭାବେ କାର୍ଯ୍ୟ କରିବ। ନୂଆଦିଲ୍ଲୀରେ ଜାତୀୟ ବିଜ୍ଞାନ ଦିବସ 2026 ଜାତୀୟସ୍ତରୀୟ ସମାରୋହକୁ ସମ୍ବୋଧନ କରି ଶ୍ରୀ ସୁଦ୍ କହିଛନ୍ତି, ଏହି ଦିବସ ଦେଶକୁ ଆଗକୁ ବୃଦ୍ଧି କରାଇବାରେ ସହାୟକ ହେବ। ସେ କହିଛନ୍ତି, ସାମ୍ପ୍ରତିକ ବର୍ଷଗୁଡ଼ିକରେ ଦେଶର ମହିଳାମାନଙ୍କ ନିଯୁକ୍ତି ପ୍ରାୟ ଦ୍ୱିଗୁଣିତ ହୋଇଛି। ଆଇସିସି ପୁରୁଷ ଟି20 ବିଶ୍ୱକପ୍ କ୍ରିକେଟ୍ର ଦ୍ୱିତୀୟ ଗ୍ରୁପ୍ର ସୁପର 8 ପର୍ଯ୍ୟାୟରେ ଏକ ମ୍ୟାଚ୍ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଆଜି ଖେଳାଯିବ। ଶ୍ରୀଲଙ୍କାର ପାଲେକେଲେ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7ରେ ଏହି ମ୍ୟାଚ୍ ଖେଳାଯିବ। ଆସନ୍ତାକାଲି କୋଲକାତାଠାରେ ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ସୁପର 8 ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ। ଗର୍ଭାଶୟ କର୍କଟ ରୋଗକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଦେଶବ୍ୟାପୀ ହ୍ୟୁମ୍ୟାନ୍ ପାପିଲୋମା ଭାଇରସ୍ HPV ଟିକାକରଣ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ଆତ୍ମନିର୍ଭରତା ହେଉଛି ନବସୃଜନ, ଉତ୍ପାଦନ, ଗବେଷଣା ଏବଂ ଆହ୍ୱାନ ସମାଧାନ ଦିଗରେ ଏକ ଦକ୍ଷ ପଦକ୍ଷେପ କହିଲେ ଉପରାଷ୍ଟ୍ରପତି। ଇସ୍ରାଏଲ ଓ ଆମେରିକା ପକ୍ଷରୁ ଇରାନ ଉପରେ ହୋଇଛି ଆକ୍ରମଣ। ଇସ୍ରାଏଲରେ ପ୍ରବାସୀ ଭାରତୀୟଙ୍କୁ ସତର୍କ ରହିବାକୁ ପରାମର୍ଶ। ଏବଂ ପୁରୁଷ ଟି20 ବିଶ୍ୱକପ୍ କ୍ରିକେଟ୍ରେ ଆଜି ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।